आकाशवाणी। ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଘାନାର ସଂସଦକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଶ୍ୱ ଶାସନରେ ସଂସ୍କାର ଆଣିବା ପାଇଁ କଲେ ଆହ୍ୱାନ। ସଫଳ ଘାନା ଗସ୍ତ ଶେଷ କରି ତ୍ରିନିଦାଦ ଟୋବାଗୋ ଅଭିମୁଖେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ। ଆଞ୍ଚଳିକ ସଂଯୋଗୀକରଣ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଲେ ସଡ଼କ ଓ ପରିବହନ ମନ୍ତ୍ରୀ। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଗବେଷଣାରତ ଶୁଭାଂଶୁ ଶୁକ୍ଳା, ଏକ ବ୍ଲଗ୍ ପୋଷ୍ଟରେ ନାସାର ସୂଚନା। ଆଜିଠାରୁ ଆରମ୍ଭ ହେଲା ପବିତ୍ର ଅମରନାଥ ଯାତ୍ରା ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଭାରତର ବ୍ୟାଟିଂ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଘାନା ଗସ୍ତ ଶେଷ କରି ଆଜି ତ୍ରିନିଦାଦ ଏବଂ ଟୋବାଗୋ ଅଭିମୁଖେ ଯାତ୍ରା କରିଛନ୍ତି। ଶ୍ରୀ ମୋଦି ଆଜି ରାଜଧାନୀ ଆକ୍ରାରେ ଘାନା ସଂସଦକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଏବଂ ଘାନା ମଧ୍ୟରେ ସମ୍ପର୍କର କୌଣସି ସୀମା ନାହିଁ, ଦୁଇ ରାଷ୍ଟ୍ର ମଧ୍ୟରେ ବନ୍ଧୁତା ସପୁରୀଠାରୁ ମଧ୍ୟ ମଧୁର ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଭାରତକୁ ଗଣତନ୍ତ୍ରର ଜନନୀ ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି
ଆଜ ଗ୍ଲୋବାଲ ଉଠା ପଟକଟିଏ ହର କିସି କେ ଲିଏ ଚିନ୍ତା କା କାରଣ ହେ। ऐसे में भारत का लोकतंत्र आशा की किरण बना हुआ है। उसी प्रकार से भारत की विकास यात्रा ग्लोबल ग्रोथ को गति देने वाली है। विश्व का सबसे बड़ा लोकतंत्र एक ऐसा स्तंभ है जो जितना मजबूत होगा दुनिया को उतना ही सशक्त बनाएगा, वैश्विक स्थिरता बढ़ाने में योगदान करेगा।
ଘାନାର ସଂସଦକୁ ସମ୍ବୋଧିତ କରିବାରେ କେବଳ କିଛି ବିଶ୍ୱ ନେତାଙ୍କ ମଧ୍ୟରେ ଶ୍ରୀ ମୋଦି ସ୍ଥାନ ପାଇଛନ୍ତି। ବିଶ୍ୱବ୍ୟାପୀ ବିଦେଶୀ ସଂସଦକୁ ରେକର୍ଡ 14 ଅଭିଭାଷଣ ଦେବା ପରେ ଘାନା ସଂସଦକୁ ଶ୍ରୀ ମୋଦିଙ୍କର ଏହା 15 ଅଭିଭାଷଣ। ପୂର୍ବରୁ ଆଜି ଶ୍ରୀ ମୋଦି ଘାନାର ଉପରାଷ୍ଟ୍ରପତି ଜେନ୍ ନାନା ଓପୋଙ୍କୁ ଆଗେମାଙ୍ଗଙ୍କ ସହ ଆକ୍ରାର କ୍ୱାମେ ଏନକ୍ରୁମ୍ହା ସ୍ମାରକୀ ପାର୍କ ପରିଦର୍ଶନ କରିଥିଲେ। ସେ ଘାନାର ଗଣତନ୍ତ୍ର ମର୍ଯ୍ୟାଦା ଏବଂ ସ୍ଥିରତାକୁ ପ୍ରଶଂସା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଡକ୍ଟର କ୍ୱାମେ ଏନକ୍ରୁମ୍ହାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ଦକ୍ଷିଣ ଗୋଲାର୍ଦ୍ଧର ଦେଶଗୁଡ଼ିକୁ ବିଶ୍ୱସ୍ତରରେ ପ୍ରଭାବଶାଳୀ କରିବା ପାଇଁ ବିଶ୍ୱ ଶାସନରେ ଉପଯୁକ୍ତ ସଂସ୍କାର ପାଇଁ ଆହ୍ୱାନ କରିଥିଲେ। ଭାରତର G20 ଦୃଷ୍ଟିକୋଣ ଏକ ପୃଥିବୀ ଏକ ପରିବାର ଏକ ଭବିଷ୍ୟତ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ ସ୍ଥାୟୀ ଜୀବନ ଏବଂ ବିଶ୍ୱ ପଦକ୍ଷେପ ପାଇଁ ମିଶନ ଲାଇଫ୍ର ଅବତାରଣ କରିଥିଲେ। ଏକ ବିଶ୍ୱ ଏକ ସୂର୍ଯ୍ୟ ଏକ ଗ୍ରିଡ୍ ଏକ ବିଶ୍ୱ ଏକ ସ୍ୱାସ୍ଥ୍ୟ ଆନ୍ତର୍ଜାତୀୟ ସୌର ମେଣ୍ଟ ଆନ୍ତର୍ଜାତୀୟ ବିଗ୍ କ୍ୟାଟ୍ ମେଣ୍ଟ ବୈଶ୍ୱିକ ଜୈବ ଇନ୍ଧନ ମେଣ୍ଟ ସମ୍ପର୍କରେ ଶ୍ରୀ ମୋଦି ଉଲ୍ଲେଖ କରିଥିଲେ। ସେ ଘାନାର ସାଂସଦମାନଙ୍କୁ ଭାରତର ନୂତନ ସଂସଦକୁ ଆମନ୍ତ୍ରଣ କରିଥିଲେ, ଯେଉଁଠାରେ ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ। ଶ୍ରୀ ମୋଦି ସେମାନଙ୍କୁ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ପରିଭାଷିତ କରୁଥିବା ବିତର୍କର ସାକ୍ଷୀ ହେବାକୁ ଆହ୍ୱାନ କରିଥିଲେ। ମହାକାଶ କ୍ଷେତ୍ରରେ ଭାରତର ଅନେକ ବିରଳ କୃତିତ୍ୱ ସହ ଆଫ୍ରିକା ଯୋଡ଼ି ହୋଇ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
कितना सुखद संयोग है कि भारत के कई गौरव भरे क्षण में अफ्रीका जुड़ा हुआ है। जब भारत ने चंद्रयान के चांद के साउथ पोल पर लैंड किया तो उस दिन भी मैं अफ्रीका में था, और आज जब एक भारतीय एस्ट्रोनॉट मानवता के उज्जवल भविष्य के लिए स्पेस स्टेशन में एक्सपेरिमेंट्स कर रहा है, मैं एक बार फिर अफ्रीका में हूँ। अफ्रीका हैज बीन कनेक्टेड टू मेनी ऑफ इंडियाज प्राउडेस्ट मोमेंट्स इन स्पेस।
ପ୍ରଧାନମନ୍ତ୍ରୀ ମୋଦି ଭାରତର ବିବିଧତା ଭରା ରାଜନୈତିକ ପରିଦୃଶ୍ୟ ସମ୍ପର୍କରେ ଘାନା ସଂସଦକୁ ଅବଗତ କରାଇଥିଲେ। ଦେଶର ଜନସଂଖ୍ୟାଗତ ଲାଭାଂଶ ଉପରେ ଶ୍ରୀ ମୋଦି ଆଲୋକପାତ କରିବା ସହ ଏହା ବିଶ୍ୱର ତୃତୀୟ ବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଏବଂ ବିଶ୍ୱର ଔଷଧାଳୟ ଭାବେ ପରିଚିତ ଭାରତକୁ ଶକ୍ତି ପ୍ରଦାନ କରୁଛି ବୋଲି କହିଛନ୍ତି। ଏ ସମ୍ପର୍କରେ ଏକ ରିପୋର୍ଟ।
ଘାନାର ସଂସଦ ଭବନ ଆଜି ଚଳଚଞ୍ଚଳ ରହିଥିଲା। ଅନେକ ସାଂସଦ ଭାରତୀୟ ପୋଷାକ ପରିଧାନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ମିଳିତ ଔପନିବେଶିକ ଅତୀତକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ସାଂସଦମାନେ କରତାଳି ଦେଇ ତାଙ୍କୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ଯେତେବେଳେ ଭାରତର 2500 ରାଜନୈତିକ ଦଳ ବିଷୟରେ କହିଥିଲେ, ସେତେବେଳେ ଘାନାର ସଂସଦ ଭବନରେ ହାସ୍ୟରୋଳ ପରିଲକ୍ଷିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଘାନାକୁ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କେନ୍ଦ୍ରର ସମ୍ଭାବନା ଭାବେ ଅଭିହିତ କରିଥିଲେ। ଆମେ ଆମର ସମୃଦ୍ଧ ଐତିହ୍ୟରୁ ଶକ୍ତି ଏବଂ ପ୍ରେରଣା ପାଉ ବୋଲି ପ୍ରଧାନମନ୍ତ୍ରୀ କହିବା ସହ କଥାରେ ସୀମିତ ନ ରହି କାର୍ଯ୍ୟରେ ପରିଣତ କରି ଦେଖାଇବାକୁ ସେଠାକାର ସାଂସଦମାନଙ୍କୁ ଅନୁରୋଧ ମଧ୍ୟ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ, ଭାରତ ଘାନା ସହଭାଗିତା ଏବଂ କାର୍ଯ୍ୟସୂଚୀ 2063 ପାଇଁ ସମର୍ଥନ ଉପରେ ଗୁରୁତ୍ୱାରୋପ କରିବା ସହ ଉଭୟଙ୍କ ପାଇଁ ଏକ ଉଜ୍ଜଳ ଭବିଷ୍ୟତର ପ୍ରତିଶ୍ରୁତି ପ୍ରଦାନ କରିଥିଲା। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ଆଦିତ୍ୟ ନାରାୟଣ ଦାସ।
ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ଝାଡ଼ଖଣ୍ଡର ଗଡ଼ୱାରେ 2456 କୋଟି ଟଙ୍କାର 2 ଜାତୀୟ ରାଜପଥ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ଗଡ଼କରୀ କହିଛନ୍ତି ଝାଡ଼ଖଣ୍ଡରେ 2 ଲକ୍ଷ କୋଟି ଟଙ୍କାର ରାଜପଥ ପ୍ରକଳ୍ପ କାର୍ଯ୍ୟକାରୀ ହେବା ସହ ଦ୍ରୁତ ବିକାଶକୁ ସୁନିଶ୍ଚିତ କରାଯିବ। ରାଞ୍ଚିରେ 560 କୋଟି ଟଙ୍କାର ଏକ ଏଲିଭେଟେଡ୍ କରିଡର ସମେତ 6,350 କୋଟି ଟଙ୍କାର 11 ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଗଡ଼ୱାରେ ଏକ ଜନସଭାକୁ ସମ୍ବୋଧିତ କରି ଶ୍ରୀ ଗଡ଼କରୀ କହିଛନ୍ତି ରାଜ୍ୟରେ 40,000 କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। 70,000 କୋଟି ଟଙ୍କାର ରାଜପଥ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ମନ୍ତ୍ରୀ 38,000 କୋଟି ଟଙ୍କାର ବାରାଣସୀ ରାଞ୍ଚି କୋଲକାତା ରୁଟ୍ ଭଳି ପ୍ରମୁଖ କରିଡର ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଝାଡ଼ଖଣ୍ଡରେ ଜାତୀୟ ରାଜପଥ ନେଟୱାର୍କ 2014 2,600 କିଲୋମିଟରରୁ 4,470 କିଲୋମିଟରକୁ ବିସ୍ତାରିତ ହୋଇଛି। ସେ ଆଞ୍ଚଳିକ ସଂଯୋଗୀକରଣ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପ୍ରଥମ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ପୃଥିବୀର କକ୍ଷପଥ ପ୍ରୟୋଗଶାଳାରେ ଏକ ମସ୍ତିଷ୍କ କମ୍ପ୍ୟୁଟର ଇଣ୍ଟରଫେସ୍ ବିକଶିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଏକ ବ୍ଲଗ୍ ପୋଷ୍ଟରେ ଏହି ସୂଚନା ଦେଇଛି। ଲକ୍ଷ୍ନୌରେ ଜନ୍ମିତ ଶୁକ୍ଳା ଆମେରିକା, ପୋଲାଣ୍ଡ ଏବଂ ହଙ୍ଗେରୀର ଅନ୍ୟ 3 ମହାକାଶଚାରୀଙ୍କ ସହିତ ଆକ୍ସିୟମ୍ 4 ମିଶନର ଅଂଶସ୍ୱରୂପ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ 14 ବୈଜ୍ଞାନିକ ଅଭିଯାନରେ ଅଛନ୍ତି। ଆଜିଠାରୁ 38 ବାର୍ଷିକ ଅମରନାଥ ଯାତ୍ରା ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମ୍ ଏବଂ ମଧ୍ୟ କାଶ୍ମୀରର ଗନ୍ଦରବାଲ ଜିଲ୍ଲାର ବାଲତାଲରୁ ଆରମ୍ଭ ହୋଇଛି। ଉଭୟ ରୁଟ୍ରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଯାତ୍ରା ଆରମ୍ଭ ହୋଇଥିଲା। ହିମାଳୟ ପର୍ବତ୍ୟାଞ୍ଚଳରେ ଥିବା କାଶ୍ମୀର ଅଞ୍ଚଳରେ 12,756 ଫୁଟ ଉଚ୍ଚତାରେ ଅବସ୍ଥିତ ପବିତ୍ର ଅମରନାଥ ଗୁମ୍ଫା ବରଫ ଶିବଲିଙ୍ଗ ପାଇଁ ପ୍ରସିଦ୍ଧ। ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଜନିତ ଭୂସ୍ଖଳନ ଯୋଗୁଁ ଚାରଧାମ ଯାତ୍ରା ପଥରେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗତ ରାତିରୁ ସୋନପ୍ରୟାଗଠାରେ ଅଟକି ରହିଥିବା 40 କେଦାରନାଥ ତୀର୍ଥଯାତ୍ରୀଙ୍କୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବାହିନୀ SDRF ସୁରକ୍ଷିତ ସ୍ଥାନାନ୍ତର କରିଛନ୍ତି। ଚାରିଧାମ ଯାତ୍ରା ପଥ ଏବେ ବି ଅବରୋଧିତ ରହିଛି। ଏହାକୁ ପୁନଃ ଖୋଲିବା ପାଇଁ ପ୍ରୟାସ ଜାରି ରହିଛି। ତୀର୍ଥଯାତ୍ରା ବର୍ତ୍ତମାନ ବନ୍ଦ ରହିଛି ଏବଂ ଶ୍ରଦ୍ଧାଳୁମାନଙ୍କୁ ସୋନପ୍ରୟାଗଠାରେ ସୁରକ୍ଷିତ ରଖାଯାଇଛି। ଗୌରୀକୁଣ୍ଡ, ଉମୁତା ନିକଟରେ ବଦ୍ରୀନାଥ, ଭଟୁଆରୀରେ ଗଙ୍ଗୋତ୍ରୀ ଏବଂ ସିଲାଇବନ୍ଦ, ଓଜରୀ ଏବଂ ବନାସରେ ଯମୁନୋତ୍ରୀକୁ ଯିବା ପାଇଁ ରାସ୍ତା ଅବରୋଧ ହୋଇଛି। ସମଗ୍ର ରାଜ୍ୟରେ 100 ଅଧିକ ଗ୍ରାମୀଣ ରାସ୍ତା ମଧ୍ୟ ବନ୍ଦ ରହିଛି। ସମସ୍ତ ରାସ୍ତାକୁ ପୁନରୁଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ପାଣିପାଗ ବିଭାଗ ଆଗାମୀ 2 ମଧ୍ୟରେ ଆହୁରି ବର୍ଷା ହେବାର ପୂର୍ବାନୁମାନ କରିଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଇଣ୍ଡିଆ ପୋଷ୍ଟ ଏକ ବୃହତ୍ ପ୍ରଯୁକ୍ତିବିଦ୍ୟା ରୂପାନ୍ତରଣ ଦେଇ ଗତି କରୁଛି। ଆକାଶବାଣୀ ନ୍ୟୁଜ୍ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ମନ୍ତ୍ରୀ କହିଛନ୍ତି ପ୍ରଥମ ଥର ପାଇଁ ସଂଗଠନରେ ଜଣେ ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ CTOଙ୍କୁ ନିଯୁକ୍ତ କରାଯାଇଛି। ସେ କହିଛନ୍ତି CTO ଇଣ୍ଡିଆ ପୋଷ୍ଟ ମଧ୍ୟରେ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ବିକାଶ ପାଇଁ କାର୍ଯ୍ୟ କରିବେ। ଆକାଶବାଣୀ ସହ ମନ୍ତ୍ରୀଙ୍କ ଏହି ସ୍ୱତନ୍ତ୍ର ସାକ୍ଷାତକାର ଆଜି ରାତି 9:30 100.1 ଆକାଶବାଣୀ FM ଗୋଲ୍ଡ ଚ୍ୟାନେଲ୍ ଏବଂ ଆକାଶବାଣୀର ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରେ ପ୍ରସାରିତ ହେବ। ଏହି ସାକ୍ଷାତକାର ଆମର ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ସିଧା ପ୍ରସାରଣ କରାଯିବ। ଓଡ଼ିଶାରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ସୁବର୍ଣ୍ଣରେଖା ଏବଂ ବୁଢ଼ାବଳଙ୍ଗ ସମେତ ଅନେକ ନଦୀର ଜଳସ୍ତର ହ୍ରାସ ପାଇବା ସହ ବାଲେଶ୍ୱର, ମୟୂରଭଞ୍ଜ ଏବଂ ଯାଜପୁର ଜିଲ୍ଲାରେ ମଧ୍ୟ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି। ଉଭୟ ନଦୀ ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ବାଲେଶ୍ୱର ଜିଲ୍ଲାରେ ବନ୍ୟା ଯୋଗୁଁ 2 ମୃତ୍ୟୁ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ବର୍ମିଂହୋମର ଏଜ୍ବାଷ୍ଟନ୍ଠାରେ ଚାଲିଥିବା ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ ଇଂଲଣ୍ଡ ବିପକ୍ଷରେ 6 ହରାଇ 496 ରନ୍ ସଂଗ୍ରହ କରିଛି। ଅଧିନାୟକ ଶୁଭମନ ଗିଲ୍ 222 ରନ୍ ଏବଂ ୱାଶିଂଟନ୍ ସୁନ୍ଦର 23 ରନ୍ କରି ଅପରାଜିତ ଅଛନ୍ତି। ରବୀନ୍ଦ୍ର ଜାଡେଜା ଆଜି 89 ରନ୍ କରି ଆଉଟ୍ ହୋଇଥିଲେ। ଇଂଲଣ୍ଡ ପକ୍ଷରୁ କ୍ରିସ୍ ୱକ୍ସ 2 ୱିକେଟ୍ ଅକ୍ତିଆର କରିଥିବା ବେଳେ ବ୍ରାଡ୍ କାସ୍, ଜଷ୍ଟନ୍, ବେନ୍ ଷ୍ଟୋକ୍ସ ଏବଂ ସୋଏବ ବସିର ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଘାନାର ସଂସଦକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଶ୍ୱ ଶାସନରେ ସଂସ୍କାର ଆଣିବା ପାଇଁ କଲେ ଆହ୍ୱାନ। ସଫଳ ଘାନା ଗସ୍ତ ଶେଷ କରି ତ୍ରିନିଦାଦ ଟୋବାଗୋ ଅଭିମୁଖେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ। ଆଞ୍ଚଳିକ ସଂଯୋଗୀକରଣ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଲେ ସଡ଼କ ଓ ପରିବହନ ମନ୍ତ୍ରୀ। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଗବେଷଣାରତ ଶୁଭାଂଶୁ ଶୁକ୍ଳା। ଏକ ବ୍ଲଗ୍ ପୋଷ୍ଟରେ ନାସାର ସୂଚନା, ଆଜିଠାରୁ ଆରମ୍ଭ ହେଲା ପବିତ୍ର ଅମରନାଥ ଯାତ୍ରା। ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଭାରତର ବ୍ୟାଟିଂ ଜାରି।